ନମସ୍କାର ପ୍ରିୟ ଶ୍ରୋତବନ୍ଧୁ, ଜନହିତବାଣୀ ତରଫରୁ ଆପଣଙ୍କୁ ସ୍ୱାଗତ କରୁଛୁ। ବିଶ୍ୱ ଋତୁସ୍ରାବ ଦିବସ ଉପଲକ୍ଷେ କିଶୋରୀ ବାଳିକା ଓ ମହିଳା ନିଜର ମତାମତ ଦେଇଛନ୍ତି, ତେବେ ଚାଲନ୍ତୁ ଆମ ସହିତ ଯୋଡ଼ି ହୋଇ ସେମାନଙ୍କ ବାର୍ତ୍ତା ଶୁଣନ୍ତୁ।
ମୁଁ ଶଶିକଳା ନାୟକ ରସୁଲଗଡ଼ ସବରସାହିରୁ କହୁଛି, ଆଡୋଲେସେଣ୍ଟ ଗାର୍ଲ। ମୋର କହିବାର ଅଛି କି ପିରିୟଡ଼ ବେଳେ କେମିତି ଆମେ ରହିବା ସଫା ସୁତୁରା, ଏଇ ଉପରେ ଆମେ ଧ୍ୟାନ ବେଶୀ ଦେବା ଦରକାର, କାହିଁକି ନା ମହାମାରୀ ହେବାର ବହୁତ ସମ୍ଭାବନା ଥାଏ ଏଇ ସମୟରେ। ଆମେ ଯଦି ଭଲ ଭାବେ ଧ୍ୟାନ ନ ଦେବା ତାହେଲେ ଇନଫେକ୍ସନ୍ ହେବାର ବି ବହୁତ ଚାନ୍ସେସ୍ ଅଛି। ତ ଆମେ ପ୍ରଥମେ ତ ଖାଇବା ପୂର୍ବରୁ ହାତ ତ ଧୁଅନ୍ତି, ତ ସେଥିପାଇଁ ଆମେ ଯେତେବେଳେ ପ୍ୟାଡ଼ ଯେତେବେଳେ ବ୍ୟବହାର କରୁଛେ ତା ପୂର୍ବରୁ ବି ଆମକୁ ଗରମ ପାଣିରେ ହାତ ଧୋଇବା ଦରକାର। ଆଉ ଦେନ୍ ତାପରେ ପ୍ୟାଡ୍ ପିନ୍ଧି ସାରିଲା ପରେ ବି ଆମର ହାତ ଧୋଇବା ନିହାତି ଦରକାର, କାହିଁକିନା ସଫା ସୁତୁରା ରହିବା ଦରକାର। ଦେନ୍ ତାପରେ ଆମେ ପ୍ୟାଡ଼କୁ ପେପରରେ ଗୁଡ଼େଇକିରି ପକେଇବା, ଏମିତି ଖାଲି ପକେଇବାନି, ତାକୁ ଧୋଇକିରି ଚିପୁଡ଼ିକିରି ମାନେ ପେପରରେ ର୍ୟାପ୍ କରିକିରି ଆମେ ବାହାରେ ପକେଇବା ଦରକାର। କ'ଣ ପାଇଁ ନା ଯଦି ଏମିତି ବାହାରେ ପକେଇବା ତ ସେଥିରେ ମାଛି ମଶା ତ ବହୁତ ସାରା ଅପରିଷ୍କାର ହେଇପାରେ, ଗନ୍ଧ ଆସିପାରେ, ସେଥିପାଇଁ ଆମେ ଡଷ୍ଟବିନ୍ରେ ପେପରରେ ଗୁଡ଼େଇକିରି ପକେଇବା ଦରକାର।